ആകാശവാണി. ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି. ମୁଖ୍ୟ ସମ୍ବାଦ, ସୁରକ୍ଷିତ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି. କେରଳମ୍ ଗସ୍ତ ଅବସରରେ ଆଜି 10,800 କୋଟି ଟଙ୍କା ସମ୍ବଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. କୋଚିଠାରେ ଅଖିଳ କେରଳ ଧୀବର ସଭାର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀରେ ଯୋଗଦେଲେ. ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ 8,570 କିଲୋମିଟର ରେଳ ଧାରଣାରେ କବଚ ବ୍ୟବସ୍ଥା ହୋଇଥିବା ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା. ହର୍ମୋଜ୍ ପ୍ରଣାଳୀ ନିକଟରେ ନାଭାଲ ମାଇନ୍ ଖଞ୍ଜୁଥିବା 16 ଇରାନୀ ଜାହାଜକୁ ଧ୍ୱଂସ କଲା ଆମେରିକା ନୌବାହିନୀ. ଏବଂ 22 ବର୍ଷ ପରେ ଭାରତ ଆୟୋଜନ କରିବ ଆନ୍ତର୍ଜାତିକ ଧନୁଚାଳନା ପ୍ରତିଯୋଗିତା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ ଜଳ ମହୋତ୍ସବ 2026 କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି. ଜଳକୁ ସଂରକ୍ଷଣ କରିବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି. ଜଳକୁ ଦୁର୍ଲଭ ସମ୍ପଦ ଭାବେ ବିବେଚନା କରି ଏହାର ସଂରକ୍ଷଣ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି. ସୁରକ୍ଷିତ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣକୁ କେବଳ ଏକ ଅଭ୍ୟାସ ନୁହେଁ, ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି କହିଛନ୍ତି. ନଳ ଜଳ ମିତ୍ର କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ଗ୍ରାମାଞ୍ଚଳ ଯୁବକ ଓ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ରାଷ୍ଟ୍ରପତି କହିଛନ୍ତି.
ସେଲ୍ଫ ହେଲ୍ପ ଗ୍ରୁପ ଜଳ ପରୀକ୍ଷଣ ଓ ସଞ୍ଚାଳନ ତଥା ଅନ୍ୟ ରଖରଖାଓ କେ କାର୍ଯ୍ୟ ମେ ଭାଗିଦାରୀ ବନାୟା ଯା ରହା ହେ ହମାରେ ସାମ୍ନେ ଏସେ ଅନେକ ଉଦାହରଣ ହେ ଯାହା ସେଲ୍ଫ ହେଲ୍ପ ଗ୍ରୁପ କି ପ୍ରତିବଦ୍ଧତା ଓ ଲଗନ ସେ ମହିଳା କେ ଜୀବନ ମେ ଓ ସମାଜ ମେ ସକାରାତ୍ମକ ପରିବର୍ତ୍ତନ ହୋ ରହା ହେ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ସମେତ ମନ୍ତ୍ରୀ ଭି ସୋମନା ଏବଂ ରାଜଭୂଷଣ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳମ୍ କୋଚିଠାରେ ଆଜି ଅଖିଳ କେରଳ ଧୀବର ସଭାର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି, ଧୀବର ସମ୍ପ୍ରଦାୟର ଅଧିକାରୀକୁ ସୁରକ୍ଷିତ ରଖିବା ପାଇଁ ଧୀବର ସଭା ଗତ 50 ବର୍ଷ ଧରି ନିରବଚ୍ଛିନ୍ନ କାର୍ଯ୍ୟ କରୁଛି। ଏ ଅବସରରେ ସେ ଧୀବର ସଭାର ସମସ୍ତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅଖିଲ କେରଳା ଧୀବରା ସଭା ଆଜ ଅପନୀ 50th ଆନିଭର୍ସରୀ ମନା ରହି ହେ। ये संगठन फिशरमैन समुदाय के अधिकारों की रक्षा के लिए निरंतर काम कर रहा है। 50 ईयर्स की इस यात्रा में आपका परिश्रम जुड़ा है। मैं केरलम के सभी फिशरमैन साथियों को, धीवरा सभा के सदस्यों को बहुत शुभकामनाएं देता हूं।
କେରଳମ୍ ଗସ୍ତ ଅବସରରେ ଆଜି ଅପରାହ୍ନରେ ଶ୍ରୀ ମୋଦି 10,800 କୋଟି ଟଙ୍କା ସମ୍ଭଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ ଉତ୍ସର୍ଗ କରିବେ। କୋଚିଠାରେ ପ୍ରଧାନମନ୍ତ୍ରୀ 5,500 କୋଟି ଟଙ୍କା ସମ୍ଭଳିତ ପଲିପ୍ରପ୍ଲିନ୍ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଶ୍ରୀ ମୋଦି 6 ଲାଇନ୍ ବିଶିଷ୍ଟ ଜାତୀୟ ରାଜପଥ ସମେତ 3ଟି ଅମୃତ ଭାରତ ରେଳ ଷ୍ଟେସନ୍ ଏବଂ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ 23ଟି ନବନିର୍ମିତ ସଂଯୋଗୀକରଣ ରାସ୍ତାର ଉଦ୍ଘାଟନ କରିବେ। ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ତିରୁଚିରାପଲ୍ଲୀଠାରୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ 2ଟି ଅମୃତ ଭାରତ ଏକ୍ସପ୍ରେସ୍ ସମେତ ଅନ୍ୟ କେତେକ ଟ୍ରେନ୍ର ଶୁଭାରମ୍ଭ କରିବେ। ନୂତନ ଟ୍ରେନ୍ ଚଳାଚଳ ଦ୍ୱାରା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ ଓ ଓଡ଼ିଶାର ଯାତ୍ରୀମାନେ ଉପକୃତ ହେବେ। ପୋଦାନୁର ଧାନବାଦ ଅମୃତ ଭାରତ ଏକ୍ସପ୍ରେସ୍ ଦ୍ୱାରା କୋଏମ୍ବାଟୁର୍ର ଶିଳ୍ପାଞ୍ଚଳ ସହିତ ପୂର୍ବ ଭାରତର କୋଇଲା ଏବଂ ଖଣିଜ ସମ୍ପଦରେ ଭରପୁର ଝାଡ଼ଖଣ୍ଡକୁ ସିଧାସଳଖ ସଂଯୋଗ କରାଯାଇପାରିବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ କହିଛନ୍ତି, ଦେଶବ୍ୟାପୀ ରେଳ ସୁରକ୍ଷା ବ୍ୟବସ୍ଥା କବଚ କାର୍ଯ୍ୟ ଦ୍ରୁତଗତିରେ କରାଯାଉଛି। ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, 5ଟି ସବ୍ସିଷ୍ଟମ୍ ଥିବା କବଚ ଅତ୍ୟନ୍ତ ଜଟିଳ ସୁରକ୍ଷା ବ୍ୟବସ୍ଥା। ଏଥିପାଇଁ 8,570 କିଲୋମିଟର ରେଳ ଧାରଣାରେ ଅପ୍ଟିକାଲ୍ ଫାଇବର କେବୁଲ୍, 1100 ଟାୱାର ଏବଂ 767ଟି ଡାଟା କେନ୍ଦ୍ର ସ୍ଥାପନ କରାଯାଇଛି। ଦେଶରେ 1990 କବଚ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ଥିଲା, ତେବେ 2014 ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହାକୁ ଆରମ୍ଭ କରାଯାଇଛି। ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଅଣ୍ଡରପାସ୍ ଓ ଓଭରପାସ୍ ନିର୍ମାଣ କରାଯାଇଛି। ବନ୍ୟପ୍ରାଣୀ ବିଶେଷକରି ହାତୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅପ୍ଟିକାଲ୍ ଫାଇବର କେବୁଲ୍ ଏବଂ ଏଆଇ କ୍ୟାମେରାର ବ୍ୟବସ୍ଥା କରାଯାଇଛି।
अंडरपास करना, कई जगह ओवरपास बनाना और विशेषकर टेक्नोलॉजी का उपयोग करने का भी बहुत इसमें प्रयास किया गया है। और करीब करीब देश भर में 2000 किलोमीटर ऐसे हैं जहां पर हाथी का ट्रैक के साथ संबंध रहता है। उन सब को चिन्हित करके वहां पे स्पेशल 2 टेक्नोलॉजीज का उपयोग किया जा रहा है। एक टेक्नोलॉजी ऑप्टिकल फाइबर केबल आधारित है और दूसरी AI कैमरा आधारित है।
ଲୋକସଭାରେ ବାଚସ୍ୱତିଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନାରେ ଅଂଶଗ୍ରହଣ କରି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି, ବିରୋଧୀ ଦଳର କେତେକ ନେତା ଅନ୍ୟ କେତେକ ନେତାଙ୍କ ସ୍ୱାର୍ଥ ସାଧନ ପାଇଁ ଏଭଳି ପ୍ରସ୍ତାବ ଆଗତ କରିଛନ୍ତି। ଶ୍ରୀ ପ୍ରସାଦ ଭାରତୀୟ ସମ୍ଭିଧାନ, ସଂସଦ ଏବଂ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧି ଦେଇଥିବା ମନ୍ତବ୍ୟକୁ ସମାଲୋଚନା କରୁଛନ୍ତି।
କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ, ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ, ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ, ଶିଲା, ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ। ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ୍ ନମ୍ବର 9437634389ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ପଶ୍ଚିମ ଏସିଆରେ ଗତ କେତେ ଘଣ୍ଟା ଧରି ସଂଘର୍ଷ ଓ ପରସ୍କର ଉପରେ ଆକ୍ରମଣ ଜାରି ରହିଥିବା ସୂଚନା ମିଳିଛି। ଯୁକ୍ତରାଷ୍ଟ୍ର ଆମେରିକାର କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ କୁହାଯାଇଛି, ଆମେରିକାର ନୌବାହିନୀ ଆକ୍ରମଣରେ ହର୍ମୋଜ୍ ପ୍ରଣାଳୀ ନିକଟରେ ନାଭାଲ ମାଇନ୍ ଖଞ୍ଜୁଥିବା 16 ଜାହାଜକୁ ଧ୍ୱଂସ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କୁହାଯାଇଛି, ହର୍ମୋଜ୍ ପ୍ରଣାଳୀ ଦେଇ ତେଳ ତୈଳ କାରବାର ରୋକିବାକୁ ଇରାନ୍ ପକ୍ଷରୁ ନାଭାଲ ମାଇନ୍ ଖଞ୍ଜାଯିବା ପାଇଁ ଉଦ୍ୟମ କରାଯାଉଥିଲା। ଆମେରିକାର ପ୍ରତିରକ୍ଷା ସଚିବ ପିଟେ ହେଗ୍ସେଟ୍ କହିଛନ୍ତି, ଗତ କିଛିଦିନ ମଧ୍ୟରେ ଇରାନ୍ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ। ଆମେରିକା ଓ ଇସ୍ରାଏଲ୍ ମିଳିତ ବାହିନୀ ପକ୍ଷରୁ କୁହାଯାଇଛି, ପଶ୍ଚିମ ଏସିଆରେ ସଂଘର୍ଷ ଆରମ୍ଭ ହେବା ଦିନଠାରୁ 5000 ଅଧିକ ଅଞ୍ଚଳକୁ ଲକ୍ଷ୍ୟ କରାଯାଇ ଆକ୍ରମଣ ହୋଇଛି। ଇରାନ୍ ପକ୍ଷରୁ ମିଜାଇଲ୍ ଓ ଡ୍ରୋନ୍ ଜରିଆରେ ପ୍ରତିଆକ୍ରମଣ କରାଯାଉଛି। କତାରର ଦୋହାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ତେବେ କୁଏତ ପକ୍ଷରୁ କୁହାଯାଇଛି, ଇରାନ୍ ପକ୍ଷରୁ 8 ଡ୍ରୋନ୍ ମାଧ୍ୟମରେ କରାଯାଇଥିବା ଆକ୍ରମଣକୁ କୁଏତ ଏୟାର ଡିଫେନ୍ସ ପ୍ରତିହତ କରିଛି। ଛତିଶଗଡ଼ର 6 ଜିଲ୍ଲାରେ 108 ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ବିଜାପୁର, ଦାନ୍ତେୱାଡ଼ା, ସୁକ୍ମା, ବସ୍ତର, ନାରାୟଣପୁର ଏବଂ କାଙ୍କେର ଜିଲ୍ଲାରେ ମାଓବାଦୀମାନେ ଆତ୍ମସମର୍ପଣ କରିଥିଲେ। ଏହି ମାଓବାଦୀଙ୍କ ଉପରେ 3,95,00,000 ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ମାସ ଶେଷ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି, ଗତ 50 ବର୍ଷରେ ଆମେରିକାରେ ପ୍ରଥମଥର ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିର ପୁଞ୍ଜି ନିବେଶରେ ତୈଳ ବିଶୋଧନାଗାର ପ୍ରତିଷ୍ଠା ହେବ। ଟେକ୍ସାସ୍ ସହରର ବ୍ରାଉନ୍ସ ଭିଲେ ବନ୍ଦର ନିକଟରେ ପ୍ରତିଷ୍ଠା ହେବାକୁ ଥିବା ଏହି ନୂତନ ତୈଳ ବିଶୋଧନାଗାର ଆମେରିକା ବଜାରକୁ ଇନ୍ଧନ ଯୋଗାଇବ। ଏହି ଆମେରିକାର ଜାତୀୟ ସୁରକ୍ଷାକୁ ମଜବୁତ କରିବା ସହିତ ଶକ୍ତି ଉତ୍ପାଦନକୁ ଦୃଢ଼ କରିବ। ତୈଳ ବିଶୋଧନାଗାରରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦକ୍ଷିଣ ଟେକ୍ସାସ୍ର ଜନସାଧାରଣ ଓ ଆମେରିକାର ଶ୍ରମିକମାନଙ୍କ ପାଇଁ$300 ବିଲିୟନ୍ର ଏହି ଐତିହାସିକ ରାଜିନାମା ଏକ ବଳିଷ୍ଠ ପଦକ୍ଷେପ। ତେବେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ୱଷ୍ଟ ସୂଚନା ଦିଆଯାଇ ନାହିଁ। ଭାରତ 22 ବର୍ଷ ପରେ ଏକ ପ୍ରମୁଖ ଆନ୍ତର୍ଜାତିକ ଧନୁଚାଳନା ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଧନୁଚାଳନା ଏସିଆ କପ୍ 2027 ଦିଲ୍ଲୀରେ ଆୟୋଜନ କରିବାକୁ ଭାରତକୁ ମନୋନୀତ କରାଯାଇଥିଲା। 2005 ନୂଆଦିଲ୍ଲୀରେ ପ୍ରଥମଥର ପାଇଁ ଭାରତ ଏସିଆ ଧନୁଚାଳନା ଚାମ୍ପିୟନ୍ସିପ୍ ଆୟୋଜନ କରିଥିଲା। ବିଶ୍ୱ ଧନୁଚାଳନା ଏସିଆ ମୁଖ୍ୟ କାଜି ରାଜୀବ ଉଦ୍ଦିନ ଅହମ୍ମଦ ଚାପୋଲ ତାଙ୍କର ତିନିଦିନିଆ କୋଲକାତା ଗସ୍ତ ଅବସରରେ ଏହି ଘୋଷଣା କରିଛନ୍ତି। ଶ୍ରୀ ଚାପୋଲ ଓ ଭାରତୀୟ ଧନୁଚାଳନା ସଂଘର ସାଧାରଣ ସମ୍ପାଦକ ବୀରେନ୍ଦ୍ର ସଚଦେବଙ୍କ ମଧ୍ୟରେ ଆଲୋଚନା ପରେ ଏହି ଘୋଷଣା କରାଯାଇଛି। ସୁରକ୍ଷିତ ଭବିଷ୍ୟତ ପାଇଁ ଜଳ ସଂରକ୍ଷଣକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। କେରଳମ୍ ଗସ୍ତ ଅବସରରେ ଆଜି 10,800 କୋଟି ଟଙ୍କା ସମ୍ବଳିତ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। କୋଚିଠାରେ ଅଖିଳ କେରଳ ଧୀବର ସଭାର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀରେ ଯୋଗଦେଲେ। ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ 8,570 କିଲୋମିଟର ରେଳ ଧାରଣାରେ କବଚ ବ୍ୟବସ୍ଥା ହୋଇଥିବା ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା। ହର୍ମୋଜ୍ ପ୍ରଣାଳୀ ନିକଟରେ ନାଭାଲ ମାଇନ୍ ଖଞ୍ଜୁଥିବା 16 ଇରାନୀ ଜାହାଜକୁ ଧ୍ୱଂସ କଲା ଆମେରିକା ନୌବାହିନୀ। ଏବଂ 22 ବର୍ଷ ପରେ ଭାରତ ଆୟୋଜନ କରିବ ଆନ୍ତର୍ଜାତିକ ଧନୁଚାଳନା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।